ଆଜି ସଫା ହେଇଛି, ସଫା ହବାର ବ୍ଲିଚିଂ ଫିଚିଂ ପକେଇ ହେଇଛି କି ନାଇଁ ଆମେ ଦେଖିନ, ଯେତିକି ସଫା କରିବା ପାଇଁ ପକେଇଲେ ଆମେ ଟିକେ ବେଶୀ ଖୁସି ଆଜି ଆଗକୁ ଯୋଉ ବର୍ଷାଟା ଅଛି ସେଥିପାଇଁ ଟିକେ ସଫା ସୁତୁରା ରହିଲେ ଭଲ ହବ ବୋଲି ଆମେ